ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କର ଆଜି ନାଗପୁର ଗସ୍ତ। ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କଲେ ଅରବିନ୍ଦ କେଜରିୱାଲ। ହାଇତିରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟିବାରୁ 16 ଜଣଙ୍କର ମୃତ୍ୟୁ। ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ରାଞ୍ଚି ବିମାନ ବନ୍ଦରଠାରେ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଏହି ଟ୍ରେନ୍ଗୁଡ଼ିକର ଚଳାଚଳକୁ ଆରମ୍ଭ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବ୍ରହ୍ମପୁର ଟାଟାନଗର, ରାଉରକେଲା ହାଓଡ଼ା ଟାଟାନଗର, ବାରାଣସୀ ଦେଓଘର, ଟାଟାନଗର ପାଟନା, ହାଓଡ଼ା ଧନବାଦ ଗୟା, ହାଓଡ଼ା ଡୁମ୍କା ଭାଗଲପୁର ବନ୍ଦେ ଭାରତ ଟ୍ରେନ୍ ରହିଛି। ପ୍ରବଳ ବର୍ଷା ଯୋଗୁଁ ରାଞ୍ଚି ବିମାନ ବନ୍ଦରରୁ ଜାମସେଦପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କର ହେଲିକପ୍ଟର ଯୋଗେ ଗସ୍ତ ସମ୍ଭବ ହୋଇପାରିନଥିଲା। ଫଳରେ ପ୍ରଧାନମନ୍ତ୍ରୀ ରାଞ୍ଚି ବିମାନ ବନ୍ଦରରେ ଭର୍ଚୁଆଲ୍ ମାଧ୍ୟମରେ ଏହି ଟ୍ରେନ୍ଗୁଡ଼ିକର ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଝାଡ଼ଖଣ୍ଡ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକର ଆର୍ଥିକ ଏବଂ ସାଂସ୍କୃତିକ ଉନ୍ନତିରେ ଏହି ବନ୍ଦେ ଭାରତ ଟ୍ରେନ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହା ସହାୟତା ପ୍ରଦାନ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଝାଡ଼ଖଣ୍ଡର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ 660 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି। ପିଏମ୍ ଆବାସ ଗ୍ରାମୀଣ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ସେମାନଙ୍କ ବ୍ୟାଙ୍କ ଖାତାକୁ 32 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଶ୍ରୀ ମୋଦି 32,000 ଊର୍ଦ୍ଧ୍ୱ ଗ୍ରାମୀଣ ଉପଭୋକ୍ତାଙ୍କୁ ପିଏମ୍ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 46,000 ହିତାଧିକାରୀଙ୍କ ପାଇଁ ନୂତନ ନିର୍ମିତ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା 5 ବର୍ଷ ମଧ୍ୟରେ 2 କୋଟି ଅତିରିକ୍ତ ଗୃହ ନିର୍ମାଣ କରାଯିବ। ଏହି ଯୋଜନାରେ ଆଦିବାସୀ, ଦିବ୍ୟାଙ୍ଗ, ପଛୁଆବର୍ଗ ଏବଂ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ପିଏମ୍ ଆବାସ ଯୋଜନା ଅଧୀନରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଜାମସେଦପୁର ଗୋପାଲ ମୈଦାନଠାରେ ଆୟୋଜିତ ଜନସଭାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଗସ୍ତ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ନାଗପୁର ଗସ୍ତରେ ଯିବେ। ସେଠାରେ ରାମଦେବ ବାବା ବିଶ୍ୱବିଦ୍ୟାଳୟ ଡିଜିଟାଲ୍ ଟାୱାରକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। 12 ମହଲା ବିଶିଷ୍ଟ ଏହି ଡିଜିଟାଲ୍ ଟାୱାରରେ କମ୍ପ୍ୟୁଟର ବିଜ୍ଞାନ ଏବଂ ଆଧୁନିକ ବୈଷୟିକ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଆର୍ଜିକର ମେଡିକାଲ କଲେଜ ହସ୍ପିଟାଲ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟ ଆସନ୍ତା ମଙ୍ଗଳବାର ଦିନ ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନୂଆ ତଦନ୍ତ ରିପୋର୍ଟ ଉପରେ ବିଚାର କରିବେ। ସୂଚନାଯୋଗ୍ୟ ଗତ ସପ୍ତାହରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଆସନ୍ତା ମଙ୍ଗଳବାର ଦିନ ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସିବିଆଇ ଗିରଫ କରିଛି। ଏହି ଘଟଣାର ତଥ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ମଧ୍ୟ ଗିରଫ କରାଯାଇଛି। ଶ୍ରୀ ମଣ୍ଡଳଙ୍କୁ ସିବିଆଇ 4 ଘଣ୍ଟା ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ ପୂର୍ବରୁ ଆର୍ଥିକ ଦୁର୍ନୀତି ଅଭିଯୋଗରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା 2 ଦିନ ମଧ୍ୟରେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଏହି ସମୟସୀମା ମଧ୍ୟରେ ଆମ୍ ଆଦ୍ମୀ ପାର୍ଟିର ବିଧାୟକ ତାଙ୍କର ନୂତନ ନେତା ନିର୍ବାଚନ କରିବେ ବୋଲି ସେ କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଫେବୃୟାରୀ ପରିବର୍ତ୍ତେ ଆଗାମୀ ନଭେମ୍ବର ମାସରେ ମହାରାଷ୍ଟ୍ର ସହ ନିର୍ବାଚନ କରିବା ପାଇଁ ସେ ଦାବି କରିଛନ୍ତି। ଦିଲ୍ଲୀଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଜନମତ ମିଳିଲେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିବେ। ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅବକାରୀ ଦୁର୍ନୀତି ମାମଲାରେ ଶ୍ରୀ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଗ୍ଲୋବାଲ୍ ବାୟୋ ଇଣ୍ଡିଆ 2024ର ଚତୁର୍ଥ ସଂସ୍କରଣ ସଫଳତାର ସହ ଶେଷ ହୋଇଛି। 3 ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ବାୟୋଟେକ୍ ଅଭିନବତା, ବାୟୋଟେକ୍ ନିର୍ମାଣ ଏବଂ ବାୟୋ ଆର୍ଥିକ ପରିସ୍ଥିତି ଉପରେ ଏହାର ପ୍ରଭାବ ନେଇ ଆଲୋକପାତ କରାଯାଇଥିଲା। ବାୟୋଟେକ୍ କ୍ଷେତ୍ରରେ ଦେଶର ଷ୍ଟାର୍ଟଅପ୍ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ 11ଟି ଉତ୍ପାଦକୁ ଉନ୍କୋଚନ କରାଯାଇଛି। ଏହା ବାୟୋବିଜ୍ଞାନ କ୍ଷେତ୍ରରେ ଦେଶର ଉଦୀୟମାନ ପ୍ରତିଭାକୁ ପ୍ରତିପାଦିତ କରିଛି। ସୂଚନାଯୋଗ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଗତ 12ରୁ 14 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହାଇତିରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟିବାରୁ 16 ଜଣଙ୍କର ମୃତ୍ୟୁ ହୋଇଛି, 40 ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେତେଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଆଞ୍ଚଳିକ ନାଗରିକ ସୁରକ୍ଷା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ କାଲବାସିଏ ଅଞ୍ଚଳର ନିପେସ୍ ଡିପାର୍ଟମେଣ୍ଟଠାରେ ଏହି ବିସ୍ଫୋରଣ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଏକ ଇନ୍ଧନ ଟ୍ୟାଙ୍କରରୁ ବେଆଇନ ଭାବେ ଇନ୍ଧନ ସଂଗ୍ରହ କରିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ହାଇତିର ପ୍ରଧାନମନ୍ତ୍ରୀ ଗ୍ୟାରି କୋନିଲ୍ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ନାଗରିକ ସୁରକ୍ଷା କର୍ତ୍ତୃପକ୍ଷ ଏବଂ ଜନସ୍ୱାସ୍ଥ୍ୟ ଟିମ୍ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଉତ୍ତରପ୍ରଦେଶର ମିରଟ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି। ଲୋହିଆ ନଗର ଅଞ୍ଚଳର ଜାକିର କଲୋନୀର ଏକ ତିନିମହଲା କୋଠାଟି ଗତକାଲି ସନ୍ଧ୍ୟାରେ ଭୁଷୁଡ଼ି ପଡ଼ିଥିଲା। ମିରଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଦୀପକ ମୀନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କୋଠାଟି ଭୁଷୁଡ଼ିବା ସମୟରେ 15 ଜଣ ଲୋକ ତା' ଭିତରେ ରହିଥିଲେ। 5 ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ତରଫରୁ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି। ଘଟଣାସ୍ଥଳରେ ଗଦା ହୋଇଥିବା କୋଠାର ଭଗ୍ନାବଶେଷ ସଫା କରାଯାଇଛି। ସମଗ୍ର ଦେଶରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର 15କୁ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଇଥାଏ। ସାର୍ ବିଶ୍ୱେଶ୍ୱରାୟା ତାଙ୍କର ନିଷ୍ଠା, କାର୍ଯ୍ୟଦକ୍ଷତା, ସାଧୁତା, କାର୍ଯ୍ୟକୁଶଳତା ଏବଂ ସମୟାନୁବର୍ତ୍ତିତା ପାଇଁ ସଫଳତାର ଶୀର୍ଷରେ ପହଞ୍ଚପାରିଥିଲେ। 1861 ସେପ୍ଟେମ୍ବର 15 ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବିଶ୍ୱେଶ୍ୱରାୟା 1962 ଏପ୍ରିଲ 14 ତାରିଖରେ 102 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ଦେଶରେ ବ୍ରିଟିଶ ଶାସନ ସମୟରେ ରାଜା ପଞ୍ଚମ ଜର୍ଜ ତାଙ୍କର ବୁଦ୍ଧିମତା, କାର୍ଯ୍ୟକୁଶଳତା ଏବଂ ସମାଜ ପ୍ରତି ଅବଦାନ ପାଇଁ ନାଇଟ୍ କମାଣ୍ଡର ଉପାଧିରେ ଭୂଷିତ କରିଥିଲେ। 1955 ମସିହାରେ ଭାରତ ସରକାର ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିଥିଲେ। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଇଞ୍ଜିନିୟରଙ୍କ ବଳିଷ୍ଠ ଭୂମିକାକୁ ପ୍ରଶଂସା କରିଛନ୍ତି। ସାର୍ ବିଶ୍ୱେଶ୍ୱରାୟାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଜୀବନାଦର୍ଶ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ସାର୍ ବିଶ୍ୱେଶ୍ୱରାୟାଙ୍କ ସ୍କୃତିଚାରଣ କରିଛନ୍ତି। ମହାରାଷ୍ଟ୍ରର ଧୁଲି ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହେବା ସହ 4 ଜଣ ଆହତ ହୋଇଛନ୍ତି। ଗାଡ଼ି ଏବଂ ଗୋଟିଏ ଭ୍ୟାନ୍ ଆଜି ସକାଳୁ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଅଛନ୍ତି। ଆହତଙ୍କୁ ଧୁଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଦୁର୍ଘଟଣାର ତଦନ୍ତ କରୁଛି। ତେବେ ମୃତକଙ୍କର ଚିହ୍ନଟ କାର୍ଯ୍ୟ ଜାରି ରହିଛି ବୋଲି ପୁଲିସ୍ ସୂଚନା ଦେଇଛି। ଦୁବାଇଠାରେ ଗତକାଲି ଭାରତୀୟ ମହିଳା ଦୁବାଇ ପୁରସ୍କାର 2024 ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଭାରତୀୟ ମହିଳାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ପାମ୍ ଜୁମେରାସ୍ଥିତ ତାଜ୍ ଏକ୍ସପୋର୍ଟିକାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଶକ୍ତିକରଣ, ସ୍ଥିରତା ଏବଂ ଏକତା କ୍ଷେତ୍ରରେ ମହିଳାଙ୍କର ଯୋଗଦାନକୁ ଦର୍ଶାଯାଇଥିଲା। ବୈଷୟିକ ଜ୍ଞାନକୌଶଳ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, କଳା ଆଦି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ମହିଳାଙ୍କୁ 30ରୁ ଅଧିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀରଙ୍କ ପତ୍ନୀ ବନ୍ଦନା ସୁଧୀର ଏବଂ ହିନ୍ଦୀ ଚଳଚ୍ଚିତ୍ର ତାରକା ସମୀରା ରେଡ୍ଡି ଉଦ୍ବୋଧନ ଦେଇଥିଲେ। ଏକ ଫ୍ୟାସନ ଶୋର ମଧ୍ୟ ଆୟୋଜନ କରାଯାଇଥିଲା। ଦିବ୍ୟାଙ୍ଗ ଶିଶୁଙ୍କ ଦ୍ୱାରା ପ୍ରସ୍ତୁତ କୱାଲି ପରିବେଷଣ କରାଯାଇଥିଲା। ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କର ଆଜି ନାଗପୁର ଗସ୍ତ। ଆସନ୍ତା 2 ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କଲେ ଅରବିନ୍ଦ କେଜରିୱାଲ। ହାଇତିରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟିବାରୁ 16 ଜଣଙ୍କର ମୃତ୍ୟୁ ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।